6:18 ଦିନେ ଅବ୍ରାହମଙ୍କର 99 ବର୍ଷ ଓ ସାରା 90 ବର୍ଷ। ଏହି ସମୟରେ ତିନି ଜଣ ଈଶ୍ୱରଙ୍କ ଠାରୁ ପ୍ରେରିତ ଦୂତଗଣ ତାଙ୍କ ପାଖକୁ ଆସିଲେ। ସାରା ଖାଦ୍ୟ ପ୍ରସ୍ତୁତ କଲେ ଏବଂ ତମ୍ବୁର ବାହାରେ ସେମାନଙ୍କର ଆତିଥ୍ୟ କଲେ। ତେଣୁ ସେମାନଙ୍କ ମଧ୍ୟରୁ ଜଣେ ଅବ୍ରାହମଙ୍କୁ କହିଲେ, ବର୍ତ୍ତମାନ ଠାରୁ 9 ମାସ ପରେ ସାରା ପୁତ୍ର ପ୍ରସବ କରିବ। ସାରା ତମ୍ବୁ ଭିତରେ ଏସବୁ ଶୁଣିଲେ। ସେ ନିଜକୁ ବିଶ୍ୱାସ ନକରି ନିଜକୁ ନିଜେ ହସିଲେ। ତହୁଁ ଈଶ୍ୱର ଅବ୍ରାହମଙ୍କୁ କହିଲେ, ସାରା କାହିଁକି ହସିଲା? ଈଶ୍ୱରଙ୍କ ପ୍ରତି କେଉଁ ବିଷୟ ଅସମ୍ଭବ କି? ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ସାରା ବୃଦ୍ଧା ବୟସରେ ଗୋଟିଏ ପୁତ୍ର ପ୍ରସବ କଲା। ସେମାନେ ତାହାଙ୍କୁ ଇସହାକ୍ ନାମ ଦେଲେ। ତାହାର ଅର୍ଥ ହାସ୍ୟ।